ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ 108 ଗରିଆ ସୁବାସୀ ଜଲ ସ୍ନାନ କରିକି ମହାପୁରୁମାନେ ଜରେ ପଡ଼ିଛନ୍। ଆଇଷ୍ଠାନୁ ଶ୍ରୀମନ୍ଦିର ଅଣସର ପିଣ୍ଡିନ ମହାପୁରୁମାନଙ୍କର ଗୁପ୍ତ ସେବା ଚାଲବା, ସିଆଡ଼େ ବ୍ରହ୍ମଗିରି ଶ୍ରୀ ଅଲାରନାଥ ପୀଠନ ଅଣସର ଦର୍ଶନ ମୂଲ ହେବା। 13 ଦିନ ଧରିକିରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପଥି ଭକ୍ତମାନଙ୍କୁ ଦର୍ଶନ ଦେବେ। ଇ ବାବଦେ ଆମର ପୁରୀ ସମ୍ବାଦଦାତାଙ୍କର ଗୋଟେ ରିପୋର୍ଟ।
ଗତକାଲି ମହାପ୍ରଭୁଙ୍କୁ ମାନେ ସ୍ନାନ ବେଦରେ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡିତ ହୋଇଛନ୍ତି ଏବଂ ଗତକାଲି ଗୋଟିପହଣ୍ଡିରେ ବିଜେ କରାଇବା ପରେ ଅନବସର ପିଣ୍ଡିରେ ମହାପ୍ରଭୁମାନଙ୍କର ଜ୍ୱର ଜନିତ ଉପଶମ ନେଇ ଦୈତାପତି ସେବକ ମାନେ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅ ପୂଜିତ ହେବେ। ସେପଟେ ଆଜିଠାରୁ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତିବଦଳରେ ଅଲାରନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ଯୋଉ ବିଶ୍ୱାସ ରହିଛି, ସେଇ ବିଶ୍ୱାସ ଆଧାରରେ ଅଲାରନାଥଙ୍କ ନିକଟରେ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ।
ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କର 1 ବର୍ଷ ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ବିକାଶ ବାହନକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ। ରାଜ୍ୟର ସବୁ ବ୍ଲକ ବିଜ୍ଞପିତ ଅଞ୍ଚଳ ଆଉ ମହାନଗର ନିଗମନ ଆଜିଠାନୁ 21 ତାରିଖ ତକର ବିକାଶ ବାହନ ବୁଲିକରି ରାଜ୍ୟ ସରକାରଙ୍କ ତରଫୁ କରାଯାଉଥିବା ଭିନ୍ ଭିନ୍ ଯୋଜନା ବାବଦେ ଲୋକ ଜନାବା ଆଉ ଅପହଞ୍ଚ ଇଲାକାମାନଙ୍କେ ସରକାରୀ ଯୋଜନାକେ ପହଞ୍ଚାବା। ଓଡ଼ିଶାର ସାଂସ୍କୃତିକ ବିଭବକେ ବିଶ୍ୱସ୍ତରଥି ମାନ୍ୟତା ଦେବାର ଲାଗି ରାଜ୍ୟ ସରକାର ନିରନ୍ତର ଚେଷ୍ଟା କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରଠାରେ ଗଲାକାଲି ରାଷ୍ଟ୍ରୀୟ ପୁରସ୍କାର ବିଜେତା ବୁଦ୍ଧିଜୀବୀ ଆଉ ସ୍ୱେଚ୍ଛାସେବୀ ସମ୍ମିଳନୀଥି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ସବୁ ଯୋଜନାର ମୂଲ୍ୟ ଜନସାଧାରଣଙ୍କ ମତାମତ ରହିଛେ ଆଉ ଇଟା ହିଁ ସରକାରଙ୍କ ବିକାଶର ମୂଳ ମନ୍ତ୍ର ଆୟ ବୋଲି କହିଛନ୍। ସେନ୍ତା ଆଇବା ଦିନେ ରାଜ୍ୟର ଭିନ୍ ଭିନ୍ ଇଲାକାନ 21 ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ଆଉ ମହାପୁରୁଷମାନଙ୍କର ଜନମଗାଁ ବିକାଶ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ପ୍ରଧାନମନ୍ତ୍ରୀ ଇ ବିଦ୍ୟା ଯୋଜନାଥି 1 ରୁ 2 ଶ୍ରେଣୀ ତକ ଛୁଆମାନଙ୍କ ଲାଗି ଡିଟିଏଚ୍ ଟିଭି ପାଠପଢ଼ାର ବ୍ୟବସ୍ଥା ରହିଛି। ହେଲେ 9 ଆର୍ 10 କ୍ଲାସ ଛାତ୍ରଛାତ୍ରୀମାନଙ୍କୁ ପିଏମ୍ ଇ ବିଦ୍ୟା ବ୍ୟବସ୍ଥାଥି ପାଠପଢ଼ାର ଭିଡ଼ିଓ ତିଆରି କରିବାର ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଅଭିଜ୍ଞ ଶିକ୍ଷକମାନଙ୍କୁ ନେଇକରି ପ୍ରସ୍ତୁତି ଚାଲିଛି। ଇ ବାବଦେ ବୋର୍ଡ ସମ୍ମିଳନୀ କକ୍ଷନ ଗଲାକାଲି ଗୋଟିଏ ଖାସ କର୍ମଶାଳା ହୋଇଯାଇଛି। ରାଇଜେ 2025-27 ଶିକ୍ଷାବର୍ଷ ଲାଗି ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ ସିଟିଥି ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରିଛେ। ଏଥିଲାଗି ଅନ୍ଲାଇନ୍ କମ୍ପ୍ୟୁଟର ବେସ୍ଡ ପରୀକ୍ଷା ଦେବା ଲାଗି ପଡ଼୍ବା। ଆଜିଠାନୁ ଜୁଲାଇ 9 ତାରିଖ ତକର ଅନ୍ଲାଇନ୍ ଜରିଏ ଆବେଦନ କରିହେବା। ପରୀକ୍ଷାର୍ଥୀମାନେ ଇ ବାବଦେ samsodisha.gov.in ନାହିତ scert.odisha.nic.in ୱେବ୍ସାଇଟ୍ନୁ ଅଏତ୍କା ତଥ୍ୟ ପାଇପାରିବେ। ସମ୍ବଲପୁରନ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ଜିଲ୍ଲା ପ୍ରଶାସନ ତରଫୁ ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଯୋଗ ଦିବସ ପାଳନ ଲାଗି ସମୟ ଧାରିଜ ଅତିଥି ଅଧିକାରୀ ଆଉ ଛାତ୍ରଛାତ୍ରୀମାନଙ୍କର ଯୋଗାଭ୍ୟାସ କାର୍ଯ୍ୟକ୍ରମ ବାବଦେ ଆଲୋଚନା ହୋଇଛି। ବୈଠକଟି ସବୁଜ ସମ୍ବଲପୁର ମିଶନ ବାବଦେ ବି ଆଲୋଚନା ହୋଇଥିଲା। ନାବାର୍ଡ ତରଫୁ ପୃଥିବୀର ସବୁନୁ ମହଙ୍ଗା ଜାପାନର ମିଆଜାକି ଆମ୍କେ ପାଇଲଟ ପ୍ରକଳ୍ପ ଭାବେ ଚାଷ କରାଯିବା। କଳାହାଣ୍ଡିଠାରେ ପହଲା କରି 50 ଗଛ ଲଗାଯିବା ବୋଲି ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କେ ତାଲୁକଦାର କହିଛନ୍। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମ୍ୟାଲେରିଆ ନିରାକରଣ ଆଉ ମ୍ୟାଲେରିଆ ପ୍ରତିରୋଧ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଆବାହନତି ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଅଧ୍ୟକ୍ଷତା କରିକି ମ୍ୟାଲେରିଆ ରୋଗକେ ନେଇକରି ଲୋକ ସଚେତନ କରବାର ଆଉ ଇତା ନିୟନ୍ତ୍ରଣ ଉପରେ ବୁଝାଇଥିଲେ। ନୂଆପଡ଼ା ଜିଲ୍ଲାର 260 ଗାଁକେ ଧରତୀ ଆବା ଜନଜାତି ଉତ୍କର୍ଷ ଗାଁ ଭାବେ ଚିହ୍ନଟ କରାଯାଇଛି। ଏସବୁ ଗାଁମାନଙ୍କେ କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଯୋଜନା ଲୋକଙ୍କ ପାଖେ ପହଞ୍ଚାଇକରି ସଫଳ ରୂପାୟନ କରାଯିବା। ଆଜିଠାନୁ ଆଇବା 27 ତାରିଖ ତକ ଧରତୀ ଆବା ଜନଜାତୀୟ ଉତ୍କର୍ଷ ଗାଁ ଅଭିଯାନ ବାବଦେ ଲୋକ ସଚେତନ କରାଯିବା। ବିଶାଖାପଟନମ୍ରେ ହୋଇଥିବା ଦୃଷ୍ଟିବାଧିତ ମହିଳା T20 ଟୁର୍ଣ୍ଣାମେଣ୍ଟଟି ଓଡ଼ିଶା ଦଳ ଚାମ୍ପିୟନ୍ ହୋଇଛି। ଫାଇନାଲ୍ ମ୍ୟାଚ୍ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ଖେଳାଯାଇଥିଲା। ଓଡ଼ିଶା ଦଳ 6 ୱିକେଟ୍ ହରାଇକରି 109 ରନ୍ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ଦଳ ସବୁ ୱିକେଟ୍ ହରାଇକରି 80 ରନ୍ କରିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଆଉ ତାର ପାଖର କେନ୍ଦ୍ରୀୟ ବଙ୍ଗୋପସାଗରନ ବନିଥିବା ଘୂର୍ଣ୍ଣିବଳୟ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରଠାରେ କେନ୍ଦ୍ରୀଭୂତ ହୋଇଛି। ଇତାର ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ସମୁଦ୍ର ଖଣି ଇଲାକା ସହିତ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ସମୟଥି ଧୁକାଗଡ଼ି ସହିତ ଜବର ବର୍ଷାକେ ନେଇକରି 5 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।